ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ସମଗ୍ର ଦେଶରେ ଆଜି ପାଳନ କରାଯାଉଛି ଫିଟ୍ ଇଣ୍ଡିଆ ସଣ୍ଡେଜ୍ ଅନ୍ ସାଇକେଲର 25ତମ ସଂସ୍କରଣ। ପହଲଗାମ ଆତଙ୍କବାଦୀ ଆକ୍ରମଣ ଭାରତର ମହିଳା ଶକ୍ତି ପାଇଁ ଏକ ଆହ୍ୱାନ ଥିଲା, କହିଛନ୍ତି ପ୍ରଧାନମନ୍ତ୍ରୀ। କୃଷକମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେବା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ବିକଶିତ କୃଷି ସଂକଳ୍ପ ଅଭିଯାନ, କହିଲେ କେନ୍ଦ୍ର କୃଷିମନ୍ତ୍ରୀ। ଭାରତର ଆତଙ୍କବାଦ ବିରୋଧୀ ଆଭିମୁଖ୍ୟ ନେଇ ବିଭିନ୍ନ ଦେଶ ଗସ୍ତ କରୁଛନ୍ତି 7ଟି ବହୁଦଳୀୟ ସଂସଦୀୟ ପ୍ରତିନିଧି ଦଳ। ଏବଂ ଆଇପିଏଲ୍ କ୍ରିକେଟରେ ଯୋଗ୍ୟତା ପର୍ଯ୍ୟାୟର ଦ୍ୱିତୀୟ ମ୍ୟାଚ୍ରେ ଆଜି ମୁମ୍ବାଇ ଇଣ୍ଡିଆନ୍ସ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ହେବ ମୁକାବିଲା। ଫିଟ୍ ଇଣ୍ଡିଆ ସଣ୍ଡେଜ୍ ଅନ୍ ସାଇକେଲ ଅଭିଯାନର 25ତମ ସଂସ୍କରଣ ଆଜି ସମଗ୍ର ଦେଶରେ ପାଳନ କରାଯାଉଛି। ସ୍ୱତନ୍ତ୍ର ତ୍ରିରଙ୍ଗା ଶୋଭାଯାତ୍ରା ଭାବେ ଏହାକୁ ପାଳନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଯୁବ ବ୍ୟାପାର ଓ କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ନୂଆଦିଲ୍ଲୀଠାରେ ଏହି ସଂସ୍କରଣର ନେତୃତ୍ୱ ନେଉଛନ୍ତି। ଏଥିରେ କ୍ରୀଡ଼ା ତଥା ମନୋରଞ୍ଜନ ଜଗତର ବହୁ ପ୍ରମୁଖ ବ୍ୟକ୍ତିତ୍ୱ ଅଂଶଗ୍ରହଣ କରୁଛନ୍ତି। ସେମାନଙ୍କ ମଧ୍ୟରେ ଅଲିମ୍ପିକ୍ ପଦକ ବିଜେତା ଯୋଗେଶ୍ୱର ଦତ୍ତ, ଆନ୍ତର୍ଜାତିକ ମଲ୍ଲଯୋଦ୍ଧା ସରିତା ମୋର୍, ଅଭିନେତ୍ରୀ ସର୍ବରୀ ଏବଂ ପୂର୍ବତନ କ୍ରିକେଟର ତଥା ଚୟନକର୍ତ୍ତା ସବା କରିମ୍ ରହିଛନ୍ତି। ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ କହିଛି ଆସନ୍ତା 3 ତାରିଖରେ ବିଶ୍ୱ ସାଇକେଲ ଦିବସ ପାଳନ ପାଇଁ ସ୍ଥିର କରାଯାଇଛି। ତେବେ ଆଜିର କାର୍ଯ୍ୟକ୍ରମ ସୁସ୍ଥ ଜୀବନଶୈଳୀ ଶୀର୍ଷକ ବାର୍ତ୍ତା ପ୍ରଚାର କରିବା ସହ ଭାରତୀୟ ସଶସ୍ତ ବାହିନୀ ପ୍ରତି ସାମୂହିକ ଦାୟିତ୍ୱବୋଧର ବାର୍ତ୍ତା ପ୍ରଦାନ କରିବ। କାର୍ଯ୍ୟକ୍ରମରେ ପାଖାପାଖି 1200 ସାଇକେଲ ଚାଳକ ଅଂଶଗ୍ରହଣ କରିବେ। ସମଗ୍ର ଦେଶରେ 2000ରୁ ଅଧିକ ସ୍ଥାନରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯିବା ନେଇ ପଦକ୍ଷେପ ନିଆଯାଇଛି ବୋଲି ମନ୍ତ୍ରଣାଳୟ କହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ପହଲଗାମ ଆତଙ୍କବାଦୀ ଆକ୍ରମଣ ଭାରତର ମହିଳା ଶକ୍ତି ପାଇଁ ଏକ ଆହ୍ୱାନ ଥିଲା। ମଧ୍ୟପ୍ରଦେଶର ଭୋପାଳସ୍ଥିତ ଜମ୍ବୁରୀ ମୈଦାନଠାରେ ଲୋକମାତା ଦେବୀ ଅହିଲ୍ୟାବାଈଙ୍କ 300ତମ ଜନ୍ମବାର୍ଷିକୀ ଅବସରରେ ମହିଳା ସଶକ୍ତିକରଣ ମହାସମ୍ମିଳନୀକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଏହା କହିଛନ୍ତି। ସେ କହିଛନ୍ତି ଇନ୍ଦୋର ମେଟ୍ରୋ ଏବଂ ସତ୍ନାଦାତିଆ ବିମାନ ବନ୍ଦରର ଉଦ୍ଘାଟନ କରାଯାଇଛି। ମଧ୍ୟପ୍ରଦେଶରେ ଏହିସବୁ ପ୍ରକଳ୍ପ ସୁବିଧା ସୁଯୋଗକୁ ସୁବ୍ୟବସ୍ଥିତ କରିବା ସହ ବିକାଶକୁ ଅଧିକ ତ୍ୱରାନ୍ୱିତ କରିବ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ନିଯୁକ୍ତି କ୍ଷେତ୍ର ମଧ୍ୟ ଏହାଦ୍ୱାରା ଗତିଶୀଳ ହେବ। ବିକଶିତ କୃଷି ସଂକଳ୍ପ ଅଭିଯାନ କେବଳ ଏକ ସରକାରୀ ଯୋଜନାର ପ୍ରଚାର ନୁହେଁ, ବରଂ କୃଷକମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେବା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି। ବିଭିନ୍ନ ରାଜ୍ୟର ନିର୍ବାଚିତ ପ୍ରତିନିଧିମାନଙ୍କ ସହ ଆଭାସୀ ଜରିଆରେ ଆଲୋଚନା କରି ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି ବିକଶିତ କୃଷି ସଂକଳ୍ପ ଅଭିଯାନରେ କେତେକ ପ୍ରମୁଖ ପ୍ରସଙ୍ଗକୁ ନେଇ କୃଷକମାନଙ୍କ ସହ ଆଲୋଚନା କରାଯାଉଛି ଏବଂ ବିଶେଷଜ୍ଞମାନେ ସେମାନଙ୍କ ପ୍ରଶ୍ନର ଉତ୍ତର ଦେଉଛନ୍ତି। ଶ୍ରୀ ଚୌହାନ କହିଛନ୍ତି ଆସନ୍ତା ଖରିଫ୍ ବିପଣନ ଋତୁରେ କୃଷକମାନଙ୍କୁ ଏହି ଅଭିଯାନ ଅନ୍ତର୍ଗତ ଆଲୋଚନା ପର୍ଯ୍ୟାଲୋଚନାର ଲାଭ ମିଳିପାରିବ। କୃଷକମାନଙ୍କୁ କୃଷି ବୈଜ୍ଞାନିକମାନଙ୍କ ସହ ଆଲୋଚନା କରିବା, ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେବାକୁ ନିର୍ବାଚିତ ଲୋକପ୍ରତିନିଧିମାନଙ୍କୁ ଉତ୍ସାହିତ କରିବା ଲାଗି କେନ୍ଦ୍ର କୃଷିମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି ଗୋଟିଏ ଦେଶ ଗୋଟିଏ କୃଷି ଏବଂ ଗୋଟିଏ ଦଳର ବାର୍ତ୍ତା ନେଇ ବିକଶିତ ଭାରତ 2047 ନିମନ୍ତେ କୃଷକ ଓ ହିତାଧିକାରୀମାନେ ଏକତ୍ର ହେଉଛନ୍ତି। ଏହି ଅଭିଯାନରେ 2170 ଦଳ 4416 ଗ୍ରାମ ପରିଦର୍ଶନ କରି 7,95,000 ଅଧିକ କୃଷକମାନଙ୍କ ସହ ଆଲୋଚନା କରିଛନ୍ତି। ପାକିସ୍ତାନକୁ ତଥ୍ୟ ଦେବା ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍ଆଇଏ 8 ରାଜ୍ୟର 15 ସ୍ଥାନରେ ଚଢ଼ାଉ କରିଛି। ପାକିସ୍ତାନର ଗୁଇନ୍ଦା ପରିଚାଳନା ସଂସ୍ଥା ସହ ସନ୍ଦେହଜନକ ଭାବେ ସମ୍ପର୍କ ରଖିଥିବା ଅଭିଯୋଗରେ ଦିଲ୍ଲୀ, ମୁମ୍ବାଇ, ହରିୟାଣା, ଉତ୍ତରପ୍ରଦେଶ, ରାଜସ୍ଥାନ, ଛତିଶଗଡ଼, ଆସାମ ଏବଂ ପଶ୍ଚିମବଙ୍ଗରେ ଏହି ଚଢ଼ାଉ କରାଯାଇଛି। ଚଢ଼ାଉ ସମୟରେ ଏନ୍ଆଇଏ ବିଭିନ୍ନ ଇଲେକ୍ଟ୍ରୋନିକ୍ ଉପକରଣ ଓ ଅର୍ଥନୈତିକ କାରବାର ସମ୍ପର୍କିତ ଦସ୍ତାବିଜ୍ ହାସଲ କରିବାରେ ସକ୍ଷମ ହୋଇଛି। ଏଥିରେ ସମ୍ପୃକ୍ତ ବ୍ୟକ୍ତିବିଶେଷ ଭାରତରେ ରହି ପାକିସ୍ତାନର ଗୁଇନ୍ଦା ସଂସ୍ଥାଗୁଡ଼ିକ ସହ ଅର୍ଥନୈତିକ କାରବାରରେ ଜଡ଼ିତ ଥିବା କୁହାଯାଇଛି। ଏନ୍ଆଇଏ ପକ୍ଷରୁ 2023 ଏଭଳି କାର୍ଯ୍ୟରେ ଲିପ୍ତ ଥିବା ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ ମାମଲା ଦାଏର କରାଯାଇଥିଲା। ଭାରତର ଆତଙ୍କବାଦ ବିରୋଧୀ ଆଭିମୁଖ୍ୟ ସମ୍ପର୍କରେ ବିଶ୍ୱକୁ ଅବଗତ କରାଇବା ଲାଗି 7ଟି ବହୁଦଳୀୟ ସଂସଦୀୟ ପ୍ରତିନିଧି ଦଳ ବିଭିନ୍ନ ଦେଶ ଗସ୍ତ କରିଛନ୍ତି। ଇଥିଓପିଆ ଗସ୍ତରେ ଥିବା ସାଂସଦ ସୁପ୍ରିୟା ସୁଲେଙ୍କ ନେତୃତ୍ୱାଧୀନ ପ୍ରତିନିଧି ଦଳ ସେଠାକାର ଆଇନ ପ୍ରଣୟନକାରୀ ଏବଂ ଆଫ୍ରିକୀୟ ସଂଘର ମୁଖ୍ୟଙ୍କ ସହ ଆଲୋଚନା କରିଛନ୍ତି। କ୍ରମାଗତ ସୀମାପାର ଆତଙ୍କବାଦ ନେଇ ଭାରତର ପଦକ୍ଷେପ ସମ୍ପର୍କରେ ଇଥିଓପିଆର ପ୍ରତିପକ୍ଷଙ୍କୁ ଅବଗତ କରାଯାଇଛି। ଅପରେସନ୍ ସିନ୍ଦୁର ଜରିଆରେ ଭାରତ ତା'ର ଆତଙ୍କବାଦ ବିରୋଧୀ ନୀତି ସ୍ୱଷ୍ଟ କରିଛି। ଇଥିଓପିଆ ପକ୍ଷରୁ ଭାରତର ଆଭିମୁଖ୍ୟକୁ ସମର୍ଥନ କରାଯାଇଛି। ଏହି ଅବସରରେ ଇଥିଓପିଆରେ ବସବାସ କରୁଥିବା ଭାରତୀୟଙ୍କ ସହ ପ୍ରତିନିଧି ଦଳ ଆଲୋଚନା କରିଛନ୍ତି। ଆଲୋଚନା କାଳରେ ପ୍ରଥମେ ଦେଶ ଓ ପରେ ଅନ୍ୟ କିଛି ବୋଲି ମତ ପ୍ରକାଶ ପାଇଛି। ସାଂସଦ ରବିଶଙ୍କର ପ୍ରସାଦଙ୍କ ନେତୃତ୍ୱାଧୀନ ଅନ୍ୟ ଏକ ଦଳ ଫ୍ରାନ୍ସ ଇଟାଲୀ ଓ ଡେନମାର୍କ ଗସ୍ତ ଶେଷ କରି ଲଣ୍ଡନରେ ପହଞ୍ଚିଛନ୍ତି। ଗଣମାଧ୍ୟମ ସହ ଆଲୋଚନା କରି ରବିଶଙ୍କର ପ୍ରସାଦ କହିଛନ୍ତି ପ୍ରତିନିଧି ଦଳ ଭାରତର ଆଭିମୁଖ୍ୟକୁ ସ୍ୱଷ୍ଟ ଭାବେ ସେମାନଙ୍କ ପ୍ରତିପକ୍ଷଙ୍କୁ ଜଣାଇଛନ୍ତି। ଫ୍ରାନ୍ସ ଇଟାଲୀ ଏବଂ ଡେନମାର୍କ ପକ୍ଷରୁ ଭାରତକୁ ସମର୍ଥନ ମିଳିଛି। ସେହିପରି ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ୱାଧୀନ ପ୍ରତିନିଧି ଦଳ ଆଲଜେରିଆ ଗସ୍ତ କରି ପ୍ରବାସୀ ଭାରତୀୟଙ୍କ ସହ କଥା ହୋଇଛନ୍ତି। ପାକିସ୍ତାନ ସମର୍ଥିତ ଆତଙ୍କୀ ଆକ୍ରମଣରେ ପହଲଗାମରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପାଇଁ ଏହି ଅବସରରେ ନିରବ ପ୍ରାର୍ଥନା କରାଯାଇଥିଲା। ସାଂସଦ କାନିମୋଇ କରୁଣାନିଧିଙ୍କ ନେତୃତ୍ୱାଧୀନ ଦଳ ମାଦ୍ରିଦ୍ ଗସ୍ତ କରି ଭାରତର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଛନ୍ତି। ସାରା ବିଶ୍ୱରେ ଆଜି ଦୁଗ୍ଧ ଦିବସ ପାଳନ କରାଯାଉଛି। ଦୁଗ୍ଧ କୋଟି କୋଟି ଲୋକଙ୍କର ଜୀବନ ଜୀବିକା ଏବଂ ଆହାର ଭାବରେ ବିବେଚନା କରାଯାଏ। ପ୍ରତିବର୍ଷ ଦୁଗ୍ଧଜାତ ଦ୍ରବ୍ୟ 2% ହାରରେ ବୃଦ୍ଧି ପାଉଛି, କିନ୍ତୁ ଭାରତରେ ଏହି ହାର 5.7% ଅଭିବୃଦ୍ଧି ପାଇ ଉଲ୍ଲେଖନୀୟ ରେକର୍ଡ ହାସଲ କରିଛି। ଭାରତକୁ ବିଶ୍ୱର ଦୁଗ୍ଧ ଉତ୍ପାଦନର ଏକ ପ୍ରମୁଖ ରାଷ୍ଟ୍ର ଭାବେ ବିବେଚନା କରାଯାଏ। ଭାରତରେ ବାର୍ଷିକ 240 ମିଲିୟନ୍ ଟନ୍ ଦୁଗ୍ଧ ଉତ୍ପାଦିତ ହୁଏ। ବିଶ୍ୱର 1/4 ଦୁଗ୍ଧଜାତ ଦ୍ରବ୍ୟ ଭାରତ ଉତ୍ପାଦନ କରିଥାଏ। ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ଗୁଜରାଟ ଦେଶର ପ୍ରଥମ ସ୍ଥାନରେ ଥିବାବେଳେ ଏଠାରେ ବାର୍ଷିକ 18 ମିଲିୟନ୍ ଟନ୍ ଦୁଗ୍ଧ ଉତ୍ପାଦିତ ହେଉଥିବା ଜଣାପଡ଼ିଛି। କର୍କଟ ରୋଗର କାରଣ ଏବଂ ଏହାର ମୁକାବିଲା ଦିଗରେ ଜନସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ଜାତୀୟ କର୍କଟ ବିଜୟୀ ଦିବସ ପାଳନ କରାଯାଉଛି। 1988 ପ୍ରତିବର୍ଷ ଜୁନ୍ ମାସ ପ୍ରଥମ ରବିବାରରେ ଏହି ଦିବସ ପାଳିତ ହୋଇଆସୁଛି। ଉପଯୁକ୍ତ ସମୟରେ ରୋଗ ଚିହ୍ନଟ ଏବଂ ଚିକିତ୍ସା କରାଗଲେ କର୍କଟ ରୋଗକୁ ପରାଜିତ କରାଯାଇପାରିବ। ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦର ଆକଳନ ଅନୁଯାୟୀ ବିଶ୍ୱବ୍ୟାପୀ କର୍କଟ ରୋଗୀ ସଂଖ୍ୟା ତାଲିକାରେ ଭାରତ ତୃତୀୟ ସ୍ଥାନରେ ରହିଛି। ଏହି ରୋଗକୁ ପ୍ରତିହତ କରିବାକୁ ହେଲେ ସଚେତନତା ଆବଶ୍ୟକ। ଏହି ଅବସରରେ ଆଜି ବିଭିନ୍ନ ସ୍ଥାନରେ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ପାକିସ୍ତାନରେ ବଲୋଚ ଲିବରେସନ ଆର୍ମି ସମ୍ପୂର୍ଣ୍ଣ ଭାବେ ସୁରାବ ସିଟିକୁ ନିଜ ଅକ୍ତିଆରକୁ ନେଇଛି। ସେଠାକାର ସାମରିକ ପ୍ରଶାସନିକ ଏବଂ ଅର୍ଥନୈତିକ କାର୍ଯ୍ୟକଳାପ ସମ୍ପୂର୍ଣ୍ଣ ଭାବେ ଅଚଳ ହୋଇପଡ଼ିଛି। ବଲୋଚ ଲିବରେସନ ଆର୍ମିର ମୁଖପାତ୍ର ଜିଆଙ୍ଗ ବଲୋଚ କହିଛନ୍ତି ପ୍ରାୟ 3 ଘଣ୍ଟା ଧରି ଉଭୟ ପକ୍ଷ ମଧ୍ୟରେ ସଂଘର୍ଷ ଘଟିବା ପରେ ବଲୋଚ ଅଞ୍ଚଳର ପୁଲିସ୍ ଷ୍ଟେସନ, ଡେପୁଟି କମିଶନର କାର୍ଯ୍ୟାଳୟ, ଗେଷ୍ଟ ହାଉସ୍, ବ୍ୟାଙ୍କ ଏବଂ ସାମରିକ କେନ୍ଦ୍ରଗୁଡ଼ିକୁ ଅକ୍ତିଆର କରାଯାଇଛି। ବଲୋଚିସ୍ତାନ ଲୋକମାନେ ପାକିସ୍ତାନଠାରୁ ଅଲଗା ହୋଇ ସ୍ୱତନ୍ତ୍ର ରାଜ୍ୟ ଗଠନ ନିମନ୍ତେ ସଂଗ୍ରାମ କରିଆସୁଛନ୍ତି। ସମ୍ପୃକ୍ତ ଅଞ୍ଚଳରେ ପାକିସ୍ତାନ ସେନା ପକ୍ଷରୁ ଲୋକମାନଙ୍କୁ ଅକଥନୀୟ ନିର୍ଯାତନା ଦିଆଯାଉଥିବା ଜଣାପଡ଼ିଛି। ଅପରେସନ୍ ସିନ୍ଦୁରର ସଫଳତା ପରେ ଦେଶ ତା'ର ବୀର ଯବାନମାନଙ୍କୁ ସମ୍ମାନ ପ୍ରଦର୍ଶନ କରୁଛି। ଏହି ଅବସରରେ ଆକାଶବାଣୀର ସମ୍ବାଦ ବିଭାଗ ପକ୍ଷରୁ ପରମବୀର ଚକ୍ର ବିଜେତାମାନଙ୍କ ସାହସିକ କାର୍ଯ୍ୟ ସମ୍ପର୍କରେ ଉପସ୍ଥାପନ କରାଯାଉଛି। ଆଜି ଆସନ୍ତୁ ଶୁଣିବା ପରମବୀର ଚକ୍ର ବିଜେତା ଲାନ୍ସ ନାୟକ କରମ ସିଂଙ୍କ ବିଷୟରେ। 1947-48 ଭାରତ ପାକ୍ ଯୁଦ୍ଧ ସମୟରେ ସେ ଅଦମ୍ୟ ସାହସ ପ୍ରଦର୍ଶନ କରିଥିଲେ। 1915 ପଞ୍ଜାବରେ ଜନ୍ମଗ୍ରହଣ କରିଥିବା ଲାନ୍ସ ନାୟକ କରମ ସିଂ 1941 ପ୍ରଥମ ଶିଖ ରେଜିମେଣ୍ଟରେ ଯୋଗ ଦେଇଥିଲେ। 1948 ଭାରତ ପାକିସ୍ତାନ ଯୁଦ୍ଧ ସମୟରେ ତିଥୱାଲ୍ଠାରେ ଲାନ୍ସ ନାୟକ କରମ ସିଂ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଅକ୍ଟୋବର 13 ରାତିରେ ସେ କାର୍ଯ୍ୟ କରୁଥିବା ଆଉଟ୍ପୋଷ୍ଟରେ ଶତ୍ରୁପକ୍ଷରୁ ଭୀଷଣ ଆକ୍ରମଣ କରାଯାଇଥିଲା। ଅସ୍ତ୍ରଶସ୍ତ୍ର କମ୍ ଥିବା ସତ୍ତ୍ୱେ ଲାନ୍ସ ନାୟକ କରମ ସିଂ 8 ଆକ୍ରମଣର ଦୃଢ଼ ଜବାବ ଦେଇଥିଲେ, ଫଳରେ ଶତ୍ରୁପକ୍ଷ ପଛଘୁଞ୍ଚା ଦେଇଥିଲା। ଆଇପିଏଲ୍ T20 କ୍ରିକେଟ୍ ସିରିଜ୍ର ଯୋଗ୍ୟତା ପର୍ଯ୍ୟାୟର ଦ୍ୱିତୀୟ ମ୍ୟାଚ୍ରେ ଆଜି ମୁମ୍ବାଇ ଇଣ୍ଡିଆନ୍ସ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ମୁକାବିଲା ହେବ। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଆଜି ସନ୍ଧ୍ୟା 7:30 ମ୍ୟାଚ୍ ଅନୁଷ୍ଠିତ ହେବ। ସମଗ୍ର ଦେଶରେ ଆଜି ପାଳନ କରାଯାଉଛି ଫିଟ୍ ଇଣ୍ଡିଆ ସଣ୍ଡେ ଜନ୍ ସାଇକେଲ୍ର 25ତମ ସଂସ୍କରଣ। ପହଲଗାମ ଆତଙ୍କବାଦୀ ଆକ୍ରମଣ ଭାରତର ମହିଳା ଶକ୍ତି ପାଇଁ ଏକ ଆହ୍ୱାନ ଥିଲା, କହିଛନ୍ତି ପ୍ରଧାନମନ୍ତ୍ରୀ। କୃଷକମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେବା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ବିକଶିତ କୃଷି ସଂକଳ୍ପ ଅଭିଯାନ। ଭାରତର ଆତଙ୍କବାଦ ବିରୋଧୀ ଆଭିମୁଖ୍ୟ ନେଇ ବିଭିନ୍ନ ଦେଶ ଗସ୍ତ କରୁଛନ୍ତି 7 ବହୁଦଳୀୟ ସଂସଦୀୟ ପ୍ରତିନିଧି ଦଳ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଯୋଗ୍ୟତା ପର୍ଯ୍ୟାୟର ଦ୍ୱିତୀୟ ମ୍ୟାଚ୍ରେ ଆଜି ମୁମ୍ବାଇ ଇଣ୍ଡିଆନ୍ସ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ହେବ ମୁକାବିଲା। ସମ୍ବାଦ ଶେଷ ହେଲା।